ଭାଇ ମାନେ ଏ ଝିଅ ଯେବେ ଜନ୍ମ ହେଲା ତା ମାଆକୁ ଖାଇଗଲା, ତାପରେ ତା ବାପା ମରିଗଲା, ଆଉ ଏକିଶ ଦିନ ହେଲା ତା ଭଉଣୀ ମରିଗଲା। ମତେ ତ ଲାଗୁଛି ଏ ଝିଅ ଦେହରେ ଡାହାଣୀ ଅଛି। କଣ କହୁଛ ଭାଇ ମାନେ?
ସାର୍ ଆପଣ ଜଣେ ଶିକ୍ଷିତ ଲୋକ, ଟିକେ ନିଜେ ବିଚାର କଲେ ଏଇଟା କେତେ ଦୂର ଠିକ? ଆପଣ ମାନେ ଆଜି ପର୍ଯ୍ୟନ୍ତ ବି ଏଇସବୁ ଅନ୍ଧବିଶ୍ୱାସକୁ ମାନୁଛନ୍ତି।
ତୋ ଘରୁ କିଏ ମରିଥିଲେ ତୁ ଜାଣିଥାନ୍ତୁ ନା କଣ ଭାଇ ମାନେ?
ଏଇ ଝିଅ ଏଇ ଗାଁରେ ରହିବେନି ତ? ଠିକ ଅଛି।
¡Gracias!